ମୁଁ ହେମନ୍ତ କୁମାର ସାହୁ, ୱାର୍ଡ ଅଫିସର 23। ଆଜିର ଏଇ ଯୋଉ କାର୍ଯ୍ୟକ୍ରମ ଥିଲା ସାନିୱାଲ ସ୍ତ୍ରୀ ଫାୟାର ତରଫରୁ, ସେଟା ଆଜି ଭଲରେ କାମ ମିଟିଂଟା ହେଲା। ମୋ ସମସ୍ତ ମୋ ୱାର୍ଡର ସମସ୍ତ K1 to K8 ସମସ୍ତ RAA ଆଣ୍ଡ ସମସ୍ତ ସ୍ଲମର ପ୍ରେସିଡେଣ୍ଟ ସେକ୍ରେଟାରୀ ଆଉ SOG ମା ମାନେ ସବୁ ଆସିଥିଲେ। ମିଟିଂଟା ଆଜି ଭଲରେ କାର୍ଯ୍ୟକ୍ରମ ହେଲା। ବିଭିନ୍ନ ପରିମଳ ସମସ୍ୟା ବିଷୟରେ ଆଲୋଚନା ହେଲା। ଆମର କର୍ପୋରେଟର ମ୍ୟାଡାମ ବି ଆସିଥିଲେ, ଦିଲ୍ଲୀ ଆଉ ଏଇଡ୍ସ କର୍ପୋରେଟର ଦିଲ୍ଲୀପ ସାର ଆସିଥିଲେ। ତାଙ୍କର ତତ୍ତ୍ୱାବଧାନରେ ପରିମଳ ବ୍ୟବସ୍ଥା ଉପରେ ସମସ୍ତ କାର୍ଯ୍ୟକ୍ରମ ଆଲୋଚନା ହେଲା। ଆମେ ଚେଷ୍ଟା କରିବୁ ଆଗକୁ କେମିତି ଭଲରେ ପରିମଳ ବ୍ୟବସ୍ଥାଟା ଆମ 23 ୱାର୍ଡରେ ଭଲରେ ହବ। ଆଉ 23 ୱାର୍ଡ ଭୁବନେଶ୍ୱରର 67 ୱାର୍ଡ ଭିତରେ ଯେମିତି ମଡେଲ ୱାର୍ଡ ହବ ସେଥିପାଇଁ ଆମେ କାର୍ଯ୍ୟ କରିବୁ। ମୁଁ ଏତିକି କହିକି ରହୁଛି।